ମୁଁ ତମକୁ ପ୍ରାୟ ପୁରା ଭୁଲି ସାରିଥିଲି। ତାପରେ ହଠାତ୍ ଦିନେ ବହୁତ ଝଗଡ଼ା ସବୁରି ସାଙ୍ଗରେ ହେଲା, ପତ୍ନୀ ପୁଅ ଝିଅ ସରକାର ଓ ଈଶ୍ୱର ସବୁରି ସାଙ୍ଗରେ। ମୁଁ ଉଠି ଚାଲି ଆସିଲି ଝରକା ପାଖକୁ ଓ ଚାହିଁଲି ଝରକା ବାହାରେ କୁହୁଡ଼ିକୁ, ଜହ୍ନ ଆଲୁଅକୁ। ତମେ ସେଠି ଦିଶୁଥିଲ, ତମେ ପିନ୍ଧିଥିଲ ନଈକୂଳର ଗଛରେ ବୁଦାରେ ତିଆରି ଲୁଗାପଟା, ବିମର୍ଷ ଚମରେ ଝିଲିମିଲି କରୁଥିଲା ହସଟିଏ ବର୍ଷା ସରସର, ଓ କେବେ ନସରୁଥିବା ଧାନ କ୍ଷେତ ତମର ଆଖିରେ ଖୋଲାବାଳ ପବନରେ ଆଖୁ କିଆରୀର ପତ୍ର ପରି ଉଡ଼ୁଥିଲା। ଅଧା ବନ୍ଦ ଅଧା ଖୋଲା ମୁହଁ ଠିଆ ହୋଇଥିଲା ସେଠି, ଯେଉଁଠାରେ କଥାବାର୍ତ୍ତା ସରେ ସ୍ୱପ୍ନର ଅତଳ ତଳୁ ଦୁଇ ଗୋଡ଼ ଉଠି ଆସିଥିଲେ। ତମ ଛାତି ଉଠୁଥିଲା ପଡ଼ୁଥିଲା, ତମର ନାଁର ପ୍ରତ୍ୟେକ ଅକ୍ଷର ଲେଖି ହୋଇଯାଉଥିଲା ଅତୀତ କାଳର ଲିଭୁ ନଥିବା କାଳିରେ। ମୁଁ ଜାଣେ ଟିକିଏ ପରେ ତମେ ଏ ଜାଗାରୁ ଚାଲିଯିବ, ତମେ ରହିବାର ବେଳ କ'ଣ ଆସିଲାଣି ଯେ ତମେ ରହିବ। ତମେ ଯେଉଁଠାକୁ ଯିବ ସେଠାରେ ତାରାଙ୍କୁ ହାତ ବଢ଼ାଇଲା ମାତ୍ରେ ଛୁଇଁ ହେଉଥିବ। ସେଠାରେ ପ୍ରତ୍ୟେକ ଦିନ ଷ୍ଟିମର ପହଞ୍ଚେ ନଈକୁ ଆଖିରେ ରଖିଥିବା ସ୍ତ୍ରୀ ଲୋକଙ୍କୁ ସୁପ୍ରଭାତ ଜଣାଇବା ପାଇଁ। ସେଠାରେ କ୍ଷିତି ଓ ବ୍ୟୋମ ଅଭିନ୍ନ, ସେଠାରେ ଆଖିର ଆଖି କାନର କାନ ବୁଲୁଥାନ୍ତି ଛାଇ ଛାଇ ନଡ଼ିଆ ତୋଟାରେ। ତପସ୍ୟାରୁ କିଛି କିଛି ପାଇବାକୁ ଦେବଦେବୀମାନେ ଠିଆ ହୋଇଥାନ୍ତି ତମ ଦୁଆର ମୁହଁରେ। ତମେ ଯିବା ପରେ କ'ଣ ରହିବ? ଗଛଟିଏ ନଥିବା କେତେଟା ଟାଙ୍ଗରା ପାହାଡ଼, କିଛି ଜହ୍ନ ଆଲୁଅ ଯାହାର ଅନ୍ଧାରରେ ଭବିଷ୍ୟତ ଦେଖାଯାଏ ନାହିଁ, ଅନେକ ରକ୍ତାକ୍ତ ବର୍ଷ ସମୁଦ୍ର ଶଯ୍ୟାରେ ଅବ୍ୟବହୃତ ବାରୁଦ ଜଗିଥିବା ନିର୍ଜୀବ ସିପାହୀ, ଜଣେ ବି ଦିଶୁନଥିବା ରାସ୍ତାରେ ମୁଁ ଏକା ଚାଲୁଥିବି ଯେପର୍ଯ୍ୟନ୍ତ ମରିଯାଏ ନାହିଁ। ଯାଅ ଯାଅ, ଆଉ କେତେ ଦିନ ରହିଲା ଯେ ମୋ ଭାଗ୍ୟ ବଦଳିଯିବ ବୋଲି ଚାହିଁଥିବି। ଏଣିକି ତ ପ୍ରାୟ ନୀତି ଜ୍ୱର ହୁଏ, ଅଣ୍ଟାଠୁ ପାଦକୁ ଶିରା ବିନ୍ଧେ, ହଠାତ୍ ଉଠି ପଡ଼ିଲେ ଲାଗେ ମୁଁ ଖସି ପଡ଼ୁଛି ଅତଳ ତଳକୁ। ଚମ ଶୁଖି ଆସିଲାଣି, ଓଜନ ବହୁତ କମିଗଲାଣି, କିଏ ଜାଣେ କେବେ ଛାତି ଭିତରେ ପବନ ରୁନ୍ଧି ହୋଇଯିବ। ଏସବୁ କହିଥାନ୍ତି ଯେ, କିନ୍ତୁ ଏ ଖବର ତମର ବା ମୋର କେଉଁ କାମରେ ଆସିବ?